ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢୁଛନ୍ ସୁପ୍ରୀତି ମିଶ୍ର। ଜୁହାର। ପହିଲା ମୁଖ୍ୟ ଖବର। ପାକିସ୍ତାନ ତରଫୁ ସୀମାପାର ଆତଙ୍କବାଦ ବନ୍ଦ ନାଇଁ ହେବାର ତକ୍ ସିନ୍ଧୁ ଜଳ ଚୁକ୍ତି ସ୍ଥଗିତ ବଳବତ୍ତର ରହିବା କହିଲେ ବୈଦେଶିକ ବ୍ୟାପାର ମନ୍ତ୍ରୀ। ସରକାର ଆଉ ଲୋକଙ୍କ ଭିତରେ ଥିବା ସେତୁକେ ବ୍ୟାପକ ଆଉ ବରକସ କରିବା ଲାଗି ପ୍ରଶାସନିକ ଅଧିକାରୀମାନଙ୍କୁ ପରାମର୍ଶ ଦେଲେ ମୁଖ୍ୟମନ୍ତ୍ରୀ। ରାଜ୍ୟର ସରକାରୀ ବିଦ୍ୟାଳୟମାନଙ୍କର ଶିକ୍ଷକ ବଦଲି ଲାଗି ମୂଲ ହେଲା ଆବେଦନ ପ୍ରକ୍ରିୟା। ଆଉ ଆଜି ଉଦ୍ଯାପିତ ହେଉଛି ଖେଲୋ ଇଣ୍ଡିଆ ଯୁବ କ୍ରୀଡ଼ା 2025 ପ୍ରତିଯୋଗିତା। ଏଥର ପୂରା ଖବର। ପାକିସ୍ତାନ ତରଫୁ ସୀମାପାର ଆତଙ୍କବାଦ ପୂରାପୂରି ବନ୍ଦ ନାଇଁ କରାଯିବାର ତକ୍ ସିନ୍ଧୁ ଜଳ ଚୁକ୍ତି ସ୍ଥଗିତ ରଖବାରଟା ବଳବତ୍ତର ରହିବା ବୋଲି ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର କହିଛନ୍। ନୂଆଦିଲ୍ଲୀଠାରେ ଗୋଟିଏ କାର୍ଯ୍ୟକ୍ରମଠି ଯୋଗ ଦେଇକରି ଡକ୍ଟର ଜୟଶଙ୍କର କହିଛନ୍, ଭାରତ ଆଉ ପାକିସ୍ତାନ ଭିତରେ ସବୁ କଥାବାର୍ତ୍ତା ଖାଲି ଦ୍ୱିପାକ୍ଷିକ ହେବା, ତିନି ନମ୍ଘର ପକ୍ଷର ମଧ୍ୟସ୍ଥତା ନାଇଁ ରହେ। ପାକିସ୍ତାନ ଅଧିକୃତ କାଶ୍ମୀରନ ପାକିସ୍ତାନ ବେଆଇନ ଭାବେ କବ୍ଜା କରି ରଖିଥିବା ଭାରତର ଭୂଖଣ୍ଡକେ ଖାଲି କରବାର ଆଉ ତାର ପାଖେ ଥିବା ଆତଙ୍କବାଦୀମାନଙ୍କୁ ଭାରତକେ ହସ୍ତାନ୍ତର କରବାର ବି ସେଥି ଖାଲି ପାକିସ୍ତାନ ସାଙ୍ଗେ ଆଲୋଚନା କରାଯିବା, ଏ ବାବଦେ ଭାରତ ପୂରା ସ୍ୱଷ୍ଟ କରିସାରିଛି ବୋଲି ଡକ୍ଟର ଜୟଶଙ୍କର କହିଛନ୍। ଜନପ୍ରତିନିଧିମାନଙ୍କ ସଙ୍ଗେ ଭଲ ସମ୍ପର୍କ ରଖିକରି ନିରପେକ୍ଷ ଭାବେ ଦାୟିତ୍ୱ ତୁଲାବାର୍କେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ପ୍ରଶାସନିକ ଅଧିକାରୀମାନଙ୍କୁ ପରାମର୍ଶ ଦେଇଛନ୍। ଭୁବନେଶ୍ୱରଠାରେ ହୋଇଥିବା ମୁଖ୍ୟ ଉନ୍ନୟନ ଅଧିକାରୀ ଆଉ ଗୋଷ୍ଠୀ ଉନ୍ନୟନ ଅଧିକାରୀମାନଙ୍କ ଦୁଇଦିନିଆ ସମ୍ମିଳନୀକେ ଉଦ୍ଘାଟନ କରିକରି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝି କହିଛନ୍, ସରକାରଙ୍କ ଭିନ୍ ଭିନ୍ ଜନକଲ୍ୟାଣକାରୀ ଯୋଜନାକେ ଲୋକାଭିମୁଖୀ କରବାର୍କେ ପ୍ରଶାସନିକ ଅଧିକାରୀମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। କେନ୍ସି ଚାପ୍ଥି ନାଇଁ ରହିକରି ଭଲ କାମ କରୁନ୍ ବୋଲି ମୁଖ୍ୟମନ୍ତ୍ରୀ ଅଧିକାରୀମାନଙ୍କୁ ପରାମର୍ଶ ଦେଇଛନ୍।
ବ୍ଲକରେ କିଛି ଜାଗାରେ ଦେଖାଯାଉଛି ଯେ କାମ ଜମା ବଢୁନାହିଁ, କାମର ସ୍ପିଡ୍ ବଢୁନାହିଁ, ଆଉ ଯୋଉଠି କାମ ବଢୁନାହିଁ ନିଶ୍ଚିତ ଭାବରେ ସେଥିପାଇଁ ଯୋଉ ବ୍ଲକରେ ଯୋଉ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ଦ୍ୱାରା ସେ କାମର ସମୀକ୍ଷା ହଉନି କି କାମ ବଢୁନାହିଁ, ତାହେଲେ ସେ ବିଡିଓ ମହାଶୟ ହିଁ ତାର ଉତ୍ତରଦାୟୀ ହେଲେ, ଆଉ କେହି ଦାୟୀ ହେଲେ ନାହିଁ, ଆଉ ଆପଣମାନଙ୍କୁ ବି ସେ ଅଖଣ୍ଡ କ୍ଷମତା ଦିଆଯାଇଛି।
ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ପାଟି ଆଜି ସକାଳବେଳା କଟକ ନେତାଜୀ ସ୍କାରକୀ ପ୍ରବେଶ ପଥଠାରେ ପରାକ୍ରମ ଶୋଭାଯାତ୍ରା ଆଉ ତ୍ରିରଙ୍ଗା ର୍ୟାଲିକେ ଉଦ୍ଘାଟନ କରିଛନ୍। ଏ ଅବସରରେ ରାଜ୍ୟପାଳ ଭିନ୍ ଭିନ୍ ଉନ୍ନୟନମୂଳକ କାମର ଅଗ୍ରଗତିର ସମୀକ୍ଷା କରିଛନ୍। ଇତାର ସହିତ କେନ୍ଦ୍ର ଆଉ ରାଜ୍ୟ ସରକାରଙ୍କ ଭିନ୍ ଭିନ୍ ଜନକଲ୍ୟାଣକାରୀ ଯୋଜନାମାନଙ୍କର କାର୍ଯ୍ୟକାରିତା ବାବଦେ ବିଭାଗୀୟ ଅଧିକାରୀମାନଙ୍କ ସଙ୍ଗେ ଆଲୋଚନା କରିଛନ୍। ସେନ୍ତା ରାଜ୍ୟପାଳ ମୁଦ୍ରା ଯୋଜନାର ହିତାଧିକାରୀମାନଙ୍କ ସଙ୍ଗେ ଆଲୋଚନା କରିବାର ସହିତ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ସହର ଆଉ ଗାଁ ଇଲାକାର ଉପକୃତ ହିତାଧିକାରୀମାନଙ୍କୁ ଭେଟିଛନ୍। ଭାରତୀୟ ଇସ୍ପାତ ସଂଘର ଗୋଟିଏ ପ୍ରତିନିଧି ଦଳ ଆଜି ଭୁବନେଶ୍ୱର ଲୋକସେବା ଭବନଠାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟିକରି ରାଜ୍ୟ ଅତ୍କା ଇସ୍ପାତ ଉତ୍ପାଦନ ଆଉ ଏଥିଲାଗି ଦରକାର ସୁବିଧା ସୁଯୋଗ ବଢ଼ାବାର ବାବଦେ ଆଲୋଚନା କରିଛନ୍। ପ୍ରତିନିଧି ଦଳ ସାଙ୍ଗେ ଆଲୋଚନା କରିକରି ମୁଖ୍ୟମନ୍ତ୍ରୀ କହିଛନ୍, 2036 ତକ୍ ସମୃଦ୍ଧ ଓଡ଼ିଶା ଗଠନ ଆଉ 2047 ତକ୍ ବିକଶିତ ଭାରତର ଗ୍ରୋଥ୍ ଇଞ୍ଜିନ୍ ହେବାର୍କେ ଓଡ଼ିଶା ଲକ୍ଷ୍ୟ ରଖିଛି। ଏଥି ଖଣି ଆଉ ଷ୍ଟିଲ୍ କ୍ଷେତ୍ରର ବଡ଼ ଭୂମିକା ରହିବା, ଏଥିଲାଗି ଓଡ଼ିଶାନୁ କମ୍ପାନୀ ସ୍ଥାପନା କରୁଥିବା ସଂସ୍ଥାମାନଙ୍କୁ ସବୁ ସୁବିଧା ଯୋଗାଇ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍। ଗୃହ ଓ ନଗର ଉନ୍ନୟନ ବିଭାଗ ପ୍ରମୁଖ ଶାସନ ସଚିବ ଉଷା ପାଢ଼ୀ ଆଜି ନିଜର ଆଉ ବାଣିଜ୍ୟ ପରିବହନ ବିଭାଗର କାମମାନଙ୍କର ଅଗ୍ରଗତିର ସମୀକ୍ଷା କରିଛନ୍। ସମୟ ଅନୁସାରେ ପେନ୍ସନ୍ ଦେବାର, ସହରୀ ଇଲାକାର ଭିଭିଭୂମି ତିଆର, ନିର୍ମାଣ କାମର ସ୍ଥାୟିତ୍ୱ ଆଉ ଦେଖରେଖ ଠିକ୍ ଭାବେ କରବାର, ପରିବହନ ସେବା ଉପରେ ଜୋର୍ ଦେବାର ବାବଦେ ବୈଠକଥି ଅଧିକାରୀମାନଙ୍କୁ ଶ୍ରୀମତୀ ପାଢ଼ୀ ନିର୍ଦ୍ଦେଶ ଦେଇଛନ୍। ସେନ୍ତା ପ୍ରଶାସନିକ ଦକ୍ଷତା ବଢ଼ାବା ଲାଗି ପ୍ରଯୁକ୍ତିବିଦ୍ୟା ଆଉ ସମନ୍ୱିତ ତଥ୍ୟ ପ୍ରଣାଳୀର ଭୂମିକା ଉପରେ ସେ ଜୋର୍ ଦେଇଛନ୍। ବିକଶିତ ଓଡ଼ିଶା ଗଠନ ଲାଗି ନିଜ ନିଜର ଭିତରେ ସମନ୍ୱୟ ରଖିକରି କାମ କରବାର୍କେ ଶ୍ରୀମତୀ ପାଢ଼ୀ ଅଧିକାରୀମାନଙ୍କୁ ପରାମର୍ଶ ଦେଇଛନ୍। ବିକଶିତ ଓଡ଼ିଶା 2036 ଆଉ ବିକଶିତ ଭାରତ 2047 ଭିଜନ ଡକ୍ୟୁମେଣ୍ଟ ତିଆର ବାବଦେ ଗୋଟିଏ କର୍ମଶାଳା ଆଜି କୋରାପୁଟଠାରେ ହୋଇଯାଇଛି। ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅଧ୍ୟକ୍ଷତାରେ ହୋଇଥିବା ଏହି କର୍ମଶାଳାଟି ଶିକ୍ଷାମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, ଖଣି ମନ୍ତ୍ରୀ ବିଭୂତି ଜେନା, ମତ୍ସ୍ୟ ଓ ପଶୁ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକଙ୍କ ସହିତ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ, ଦକ୍ଷିଣାଞ୍ଚଳ ରାଜସ୍ୱ କମିଶନର ରୂପା ରୋଶନ ସାହୁ ଯୋଗ ଦେଇଥିଲେ। ଏହି ଅବସରରେ ମନ୍ତ୍ରୀ ଆଉ ଅଧିକାରୀମାନେ ରାଜସ୍ୱ ଅଞ୍ଚଳର 8 ଜିଲ୍ଲାର ପ୍ରତିନିଧିମାନଙ୍କଠାରୁ ବିକଶିତ ଓଡ଼ିଶା ଭିଜନ ଡକ୍ୟୁମେଣ୍ଟ ବାବଦେ ଆଲୋଚନା କରିଛନ୍। ସରକାରୀ ପ୍ରାଥମିକ ଆଉ ମାଧ୍ୟମିକ ବିଦ୍ୟାଳୟର ଶିକ୍ଷକ ଆଉ ପ୍ରଧାନ ଶିକ୍ଷକମାନଙ୍କର ବଦଲି ଲାଗି ପ୍ରକ୍ରିୟା ଆଜିଠାରୁ ମୂଲ ହୋଇଛି। ଜୁନ୍ 13 ତକ୍ ବଦଲି ପ୍ରକ୍ରିୟା ସାରବାରକେ ମାଧ୍ୟମିକ ଆଉ ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶାଳୟକେ ବିଭାଗ ତରଫୁ ନିର୍ଦ୍ଦେଶ ଦିଆଯାଇଛି। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ତରଫୁ ଗଲାକାଲି ବାହାରିଥିବା ବିଜ୍ଞପ୍ତି ଅନୁସାରେ ବଦଲି ଲାଗି ଶିକ୍ଷକମାନେ ଆଇବା 30 ତକ୍ ଆବେଦନ କରିପାରିବେ। ଆବେଦନ ଉତ୍ତରୁ 31 ତାରିଖ ତକ୍ ଜିଲ୍ଲା ଶିକ୍ଷା ଅଧିକାରୀମାନେ ସେସବୁର ଯାଞ୍ଚ କରିବେ। ଏଗାର ତାରିଖ ଯୋଗ୍ୟ ପ୍ରାର୍ଥୀମାନଙ୍କ ଡ୍ରାଫ୍ଟ ତାଲିକା ତିଆରି କରାଯିବା। ତେର ତାରିଖ ରାଜ୍ୟସ୍ତରୀୟ ବଦଲି କମିଟି ତରଫ ଆନ୍ତଃ ଜିଲ୍ଲା ବଦଲି ଲାଗି ଯୋଗ୍ୟ ତାଲିକା ଯାଞ୍ଚ କରାଯିବା। ଜିଲ୍ଲାସ୍ତରୀୟ ଯାଞ୍ଚ ହେଲା ଉତ୍ତରୁ ସେହିଦିନ ବଦଲି ନିର୍ଦ୍ଦେଶ ଲାଗି ଜାରି କରାଯିବା ବୋଲି ବିଭାଗ ତରଫ କୁହାଯାଇଛି। ଆଘର ପ୍ରତିରକ୍ଷା ସଚିବ ଡକ୍ଟର ଅଜୟ କୁମାର ଆଏଜ କେନ୍ଦ୍ରୀୟ ଲୋକସେବା ଆୟୋଗ ୟୁପିଏସ୍ସିର ନୂଆ ଅଧ୍ୟକ୍ଷ ଭାବେ ଶପଥ ନେଇଛନ୍। ଆୟୋଗର ସବୁନୁ ବରିଷ୍ଠ ସଦସ୍ୟ ଆଉ ଆଘର ଲେଫ୍ଟନାଣ୍ଟ ଜେନେରାଲ ରାଜ ଶୁକ୍ଲା ତାଙ୍କୁ ପଦ ଆଉ ଗୋପନୀୟତାର ଶପଥ ପାଠ କରିଛନ୍। ଛାତ୍ରଛାତ୍ରୀମାନଙ୍କୁ ଆର୍ଥିକ ସାକ୍ଷର କରିକିରି ଅର୍ଥନୈତିକ ଦକ୍ଷତା ଆଉ ପୁଞ୍ଜିନିବେଶ ଦିଗେ ସଚେତନ କରିବା ଲାଗି ଆଜି ଶିକ୍ଷା ବିଭାଗ ଆଉ ନ୍ୟାସନାଲ ଷ୍ଟକ୍ ଏକ୍ସଚେଞ୍ଜ ଭିତରେ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ଆର୍ଥିକ କ୍ଷେତ୍ରଟି ଆଗକେ ବଢ଼ିବା ଲାଗି ସରକାରଙ୍କ ଏହି ପଦକ୍ଷେପ ଛାତ୍ରଛାତ୍ରୀମାନଙ୍କୁ ସବୁ ଦିଗୁ ଦକ୍ଷ ବନାବା ବୋଲି ଆଶା କରାଯାଉଛି। ଅପରେସନ ସିନ୍ଦୁରର ସଫଳତା ଆଉ ଭାରତୀୟ ସେନାବାହିନୀର ପରାକ୍ରମକେ ସମ୍ମାନ ଜଣାବାର ଲାଗି ଆଜି ରାଜ୍ୟର ଭିନ୍ ଭିନ୍ ଜାଗାନ ପରାକ୍ରମ ଦିବସ ବାଇକ୍ ର୍ୟାଲି ଆଉ ତ୍ରିରଙ୍ଗା ଶୋଭାଯାତ୍ରା ଆୟୋଜନ କରାଯାଇଛି। ସମ୍ବଲପୁର ସହର ନେଲସନ ମଣ୍ଡେଲା ଛକ୍ନୁ ସକାଳର 8 ବଜେ ତ୍ରିରଙ୍ଗା ଶୋଭାଯାତ୍ରା ବାଇକ୍ ର୍ୟାଲି ବାହାରିକରି ସମ୍ଲେଇ ମନ୍ଦିର ତକ୍ ଯାଇଥିଲା। କାର୍ଯ୍ୟକ୍ରମଟି ଉତ୍ତରାଞ୍ଚଳ ରାଜସ୍ୱ କମିଶନର ସଚିନ ରାମଚନ୍ଦ୍ର ଯାଦବ, ଉତ୍ତରାଞ୍ଚଳ ଆରକ୍ଷୀ ମହାନିରୀକ୍ଷକ ହିମାଂଶୁ ଲାଲ, ଆରକ୍ଷୀ ଅଧୀକ୍ଷକ, ମହାନଗର ନିଗମ କମିଶନରଙ୍କ ସହିତ ଅଧିକାରୀମାନେ ଯୋଗ ଦେଇଥିଲେ। ଶୋଭାଯାତ୍ରା ହଜାର ହଜାର ସଂଖ୍ୟାତି ଛାତ୍ରଛାତ୍ରୀ ଆଉ ଜନସାଧାରଣ ସାମିଲ ହୋଇଥିଲେ। ସୁବର୍ଣ୍ଣପୁରଠାରେ ଜିଲ୍ଲା ପ୍ରଶାସନ ତରଫ ହୋଇଥିବା ପରାକ୍ରମ ଶୋଭାଯାତ୍ରାଟି ସମାଜର ସବୁ ବର୍ଗ ଲୋକଙ୍କ ସାଙ୍ଗେ ପ୍ରଶାସନିକ ଅଧିକାରୀ, ପୁଲିସ୍ ଅଧିକାରୀ, ଏନ୍ସିସି କ୍ୟାଡେଟ୍ ସାମିଲ ହୋଇଥିଲେ। ଶୋଭାଯାତ୍ରା ସହରର ରୟାଲ ପଡ଼ିଆନୁ ବାହାରିକରି ନଗର ପରିକ୍ରମା କରିଥିଲା। ଜିଲ୍ଲାପାଳ ଅନ୍ୟା ଦାସ ଆଉ ଆରକ୍ଷୀ ଅଧୀକ୍ଷକ ନାରାୟଣ ନାୟକ ଧୂପ ପତାକା ଦେଖାଇକରି ଶୋଭାଯାତ୍ରାର ଶୁଭାରମ୍ଭ କରିଥିଲେ। ବରଗଡ଼ଠାରେ ପ୍ରଶାସନ ତରଫ ହୋଇଥିବା ପରାକ୍ରମ ଶୋଭାଯାତ୍ରାଟି ଆଘର ସୈନିକ, ଯୁବକ, ଛାତ୍ର, ବରିଷ୍ଠ ନାଗରିକମାନେ ଯୋଗ ଦେଇଥିଲେ। ଶୋଭାଯାତ୍ରା ଲେଙ୍ଗୁ ମିଶ୍ର ମିନି ଷ୍ଟାଡିୟମ୍ରୁ ବାହାରିକରି ସହର ପରିକ୍ରମା କରିଥିଲା। ଜିଲ୍ଲାପାଳ ଆଦିତ୍ୟ ଗୋଏଲ ଶୋଭାଯାତ୍ରାକେ ଶୁଭାରମ୍ଭ କରିଥିଲେ। ଝାରସୁଗୁଡ଼ା ଜିଲ୍ଲା ପ୍ରଶାସନ ତରଫ ଭିଲ୍ ପରାକ୍ରମ ଶୋଭାଯାତ୍ରା ଆୟୋଜନ ହୋଇଯାଇଛି। ଜିଲ୍ଲାପାଳଙ୍କ କାର୍ଯ୍ୟାଳୟଠାରୁ ବାଇକ୍ ଶୋଭାଯାତ୍ରା ବାହାରିକରି ସହର ପରିକ୍ରମା କରିକରି ସର୍ବାହାଲ ବିଦ୍ୟାଳୟକେ ପହଞ୍ଚଥିଲା। କାର୍ଯ୍ୟକ୍ରମଟି ଝାରସୁଗୁଡ଼ା ବିଧାୟକ ଟଙ୍କଧର ତ୍ରିପାଠୀ, ଜିଲ୍ଲାପାଳ ଅବୋଲି ସୁନୀଲ ନରୱଣେ, ଆରକ୍ଷୀ ଅଧୀକ୍ଷକ ସ୍ମିତ ପରମାରଙ୍କର ସାଙ୍ଗେ ବହୁତ ଅଧିକାରୀ ଆଉ ସାଧାରଣ ଜନତା ସାମିଲ ହୋଇଥିଲେ। ନୂଆପଡ଼ା ଜିଲ୍ଲା ସଦର ଆଉ ସବୁ ବ୍ଲକ ମୁଖ୍ୟାଳୟନ ତ୍ରିରଙ୍ଗା ଶୋଭାଯାତ୍ରା ବାଇକ୍ ର୍ୟାଲି ହୋଇଯାଇଛି। ଏଥି ବ୍ଲକ ଅଧ୍ୟକ୍ଷ ପୁଷ୍ପାଞ୍ଜଳି ନନ୍ଦ, ନିର୍ବାହୀ ଅଧିକାରୀ ସ୍ୱାଧୀନ କେତନ ମହାରଣାଙ୍କ ସହିତ ବହୁଟେ ବିଭାଗର ଅଧିକାରୀ, ଜନପ୍ରତିନିଧି ଆଉ ଜନସାଧାରଣ ଯୋଗ ଦେଇଥିଲେ। ବୌଦ୍ଧଠାରେ ଜିଲ୍ଲା ପ୍ରଶାସନ ତରଫ ହୋଇଥିବା ପରାକ୍ରମ ଶୋଭାଯାତ୍ରା ବାଇକ୍ ର୍ୟାଲିକେ ବିଧାୟକ ସରୋଜ କୁମାର ପ୍ରଧାନ ଶୁଭାରମ୍ଭ କରିଥିଲେ। ଶୋଭାଯାତ୍ରା ଜିଲ୍ଲାପାଳ କାର୍ଯ୍ୟାଳୟ ତକ୍ ବାହାରିକରି ଜିଲ୍ଲା ସଂଗ୍ରହାଳୟ ତକ୍ ଯାଇଥିଲା। ଜିଲ୍ଲାପାଳ ସୁବ୍ରତ କୁମାର ପଣ୍ଡାଙ୍କର ନେତୃତ୍ୱଟି ହୋଇଥିବା କାର୍ଯ୍ୟକ୍ରମଟି ବହୁତ ଅଧିକାରୀ, ଜନସାଧାରଣ ଆଉ ସ୍ୱେଚ୍ଛାସେବୀ ସଂଗଠନ ଯୋଗ ଦେଇଥିଲେ। କଳାହାଣ୍ଡି ଜିଲ୍ଲା ଭବାନୀପାଟଣାଠାରେ ପ୍ରଶାସନ ତରଫ ହୋଇଥିବା ପରାକ୍ରମ ଶୋଭାଯାତ୍ରାଟି ସାଂସଦ ମାଳବିକା ଦେବୀ, ଜିଲ୍ଲାପାଳ ସଚିନ ପାୱାର ପ୍ରକାଶ, ସିଆର୍ପିଏଫ୍ କମାଣ୍ଡାଣ୍ଟ ପଙ୍କଜ ଚୌଧୁରୀଙ୍କ ସହିତ ସିଆର୍ପିଏଫ୍ ପ୍ରଶାସନିକ ଅଧିକାରୀ, ଏନ୍ସିସି କ୍ୟାଡେଟ୍, ପୁଲିସ୍ ବାହିନୀ ଆଉ ସାଧାରଣ ଲୋକେ ଯୋଗ ଦେଇଥିଲେ। ଶୋଭାଯାତ୍ରା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ବାହାରିକରି ସହର ପରିକ୍ରମା କରିଥିଲା। ଦେବଗଡ଼ଠାରେ ଜିଲ୍ଲା ପ୍ରଶାସନ ତରଫ ହୋଇଥିବା ତ୍ରିରଙ୍ଗା ବାଇକ୍ ଶୋଭାଯାତ୍ରାଟି ବିଧାୟକ ରୋମାଞ୍ଚ ରଞ୍ଜନ ବିଶ୍ୱାଲ, ଜିଲ୍ଲାପାଳ କବୀନ୍ଦ୍ର କୁମାର ସାହୁ, ଆରକ୍ଷୀ ଅଧୀକ୍ଷକ ଅନିଲ କୁମାର ମିଶ୍ରଙ୍କ ସହିତ ଜନପ୍ରତିନିଧି, ଭିନ୍ ଭିନ୍ ବିଭାଗର ଅଧିକାରୀ, ଜନସାଧାରଣ, ଛାତ୍ରଛାତ୍ରୀ ଯୋଗ ଦେଇଥିଲେ। ଶୋଭାଯାତ୍ରା ପୁରୁଣା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ବାହାରିକରି ଜିଲ୍ଲା ପରିଷଦ କାର୍ଯ୍ୟାଳୟଠାରେ ପହଞ୍ଚଥିଲା। ପରିବାରର ଗୁରୁତ୍ୱ ଆଉ ସୁସ୍ଥ ସମାଜ ଗଠନ ଦିଗେ ପରିବାରର ଭୂମିକା ବାବଦେ ସମକୁ ଜନାବାର ଲକ୍ଷ୍ୟଟି ଆଜି ପାଳନ ହେଉଛି ଅନ୍ତର୍ଜାତୀୟ ପରିବାର ଦିବସ। ସମାଜର ସବୁ ଲୋକଙ୍କର ଜୀବନଟି ପରିବାର ବଡ଼ଟେ ଭୂମିକା ନେଇଥିସି। ଛୁଆନୁ ବୟସ୍କ ତକ୍ ସମକର ଭିତରେ ଗୁହେର ସମ୍ପର୍କର ପ୍ରତିଫଳନ ହେଉଛେ ପରିବାର। ଏ ଭାବନାକେ ବଞ୍ଚେଇକି ରଖବାର ଲାଗି ମିଲିତ ଜାତିସଂଘର ଗୋଟିଏ ପ୍ରସ୍ତାବ ଅନୁସାରେ 1994 ସାରା ପୃଥିନ ମେ 15 ଅନ୍ତର୍ଜାତୀୟ ପରିବାର ଦିବସ ଭାବେ ପାଳନ କରାଯାଉଛି। ଏ ବଛରର ପରିବାର ଦିବସ ବାର୍ତ୍ତା ରଖାଯାଇଛି ନିରନ୍ତର ବିକାଶ ଲାଗି ପରିବାର ଭିତ୍ତିକ ନୀତି। ବିହାରଠାରେ ଗଲା 4 ଖେଳାଯାଉଥିବା ଖେଲୋ ଇଣ୍ଡିଆ ଯୁବ କ୍ରୀଡ଼ା 2025 ଆଜି ଉଦ୍ଯାପିତ ହେଉଛି। ପାଟନା କଙ୍କରବାଗ ପାଟଲିପୁତ୍ର ସ୍ୱୋର୍ଟସ୍ କମ୍ପ୍ଲେକ୍ସଠାରେ ବେଲବୁଡ଼ର 6 ଉଦ୍ଯାପନୀ ସମାରୋହ ମୂଲ ହୋଇଛି। ଖେଲର ପଦକ ତାଲିକାଠି ମହାରାଷ୍ଟ୍ର 56 ସ୍ୱର୍ଣ୍ଣ ପଦକ ସହିତ ମୋଟ 149 ପଦକ ପାଇକରି ପହିଲାଠାରେ ରହିଛି। ଓଡ଼ିଶା 5 ସ୍ୱର୍ଣ୍ଣ, 6 ରୌପ୍ୟ ଓ 3 କାଂସ୍ୟ ପଦକ ସହିତ ମୋଟ 14 ପଦକ ପାଇକରି ତାଲିକାଠି 17 ନମ୍ବର ଜାଗାନ ରହିଛି। ଶେଷ ମୁଖ୍ୟ ଖବର ଫେରଘାଏ। ପାକିସ୍ତାନ ତରଫ ସୀମାପାର ଆତଙ୍କବାଦ ବନ୍ଦ ନାହିଁ ହେବାର ତକ୍ ସିନ୍ଧୁ ଜଳ ଚୁକ୍ତି ସ୍ଥଗିତ ବଳବତ୍ତର ରହିବା କହିଲେ ବୈଦେଶିକ ବ୍ୟାପାର ମନ୍ତ୍ରୀ। ସରକାର ଆଉ ଲୋକଙ୍କର ଭିତରେ ଥିବା ସେତୁକେ ବ୍ୟାପକ ଆଉ ବରକସ କରବାର୍ ଲାଗି ପ୍ରଶାସନିକ ଅଧିକାରୀମାନଙ୍କୁ ପରାମର୍ଶ ଦେଲେ ମୁଖ୍ୟମନ୍ତ୍ରୀ। ରାଜ୍ୟର ସରକାରୀ ବିଦ୍ୟାଳୟମାନଙ୍କର ଶିକ୍ଷକ ବଦଲି ଲାଗି ମୂଲ ହେଲା ଆବେଦନ ପ୍ରକ୍ରିୟା। ଆଉ ଆଜି ଉଦ୍ଯାପିତ ହେଉଛି ଖେଲୋ ଇଣ୍ଡିଆ ଯୁବ କ୍ରୀଡ଼ା 2025 ପ୍ରତିଯୋଗିତା। ଆଜିର ଆଞ୍ଚଳିକ ଖବର ଇନ ଶେଷ ହେଲା। ଜୁହାର।